ନମସ୍କାର ବନ୍ଧୁଗଣ, ଆମର ଅଭିଯାନ ଅଧିକାର ଅଛିର ତୃତୀୟ ଅଧ୍ୟାୟରେ ଆପଣଙ୍କୁ ସ୍ୱାଗତ। ପ୍ରତ୍ୟେକ ସପ୍ତାହରେ ଆମେ ଆପଣଙ୍କୁ ଶିକ୍ଷାର ଅଧିକାର ଆଇନର ବିଭିନ୍ନ ପ୍ରାବଧାନ ବିଷୟରେ କହିବୁ। ଆଜିର ଅଧ୍ୟାୟରେ ଆମେ କଥା ହେବା ବିଦ୍ୟାଳୟରେ ମିଳୁଥିବା ଅନିବାର୍ଯ୍ୟ ବ୍ୟବସ୍ଥା ବିଷୟରେ। ସରକାରୀ ବିଦ୍ୟାଳୟଗୁଡ଼ିକରେ ବାଳକ ଆଉ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟର ବ୍ୟବସ୍ଥା ହେବା ଦରକାର, ଯାହାପାଇଁ ସରକାର ବିଦ୍ୟାଳୟଗୁଡ଼ିକୁ ଅଲଗା ଅର୍ଥ ମଧ୍ୟ ଦେଇଥାନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ଶ୍ରେଣୀ ପାଇଁ ସ୍କୁଲଗୁଡ଼ିକରେ ଏକ ଅଲଗା ଘର ଥିବା ଦରକାର। କେବଳ ଏତିକି ନୁହେଁ, ଆଇନ ଅନୁଯାୟୀ ଦୁର୍ବଳ, ବିପଦଜନକ ବା ଭଙ୍ଗା ଘରେ ପିଲାଙ୍କୁ ପଢ଼ାଯାଇପାରିବ ନାହିଁ। ସରକାରଙ୍କୁ କୌଣସି ବି ସ୍କୁଲକୁ ମାନ୍ୟତା ଦେବା ପୂର୍ବରୁ ଏହା ସୁନିଶ୍ଚିତ କରିବାକୁ ପଡ଼ିଥାଏ ଯେ ସ୍କୁଲର ଘର ଶିକ୍ଷା ପାଇଁ ସୁରକ୍ଷିତ ବାତାବରଣ ପ୍ରଦାନ କରୁଛି ନା ନାହିଁ। ସ୍କୁଲରେ ପ୍ରତ୍ୟେକ ଋତୁ ଏବଂ ବିପଦପୂର୍ଣ୍ଣ ପରିସ୍ଥିତି ପାଇଁ ଉଚିତ ବ୍ୟବସ୍ଥା ହେବା ଦରକାର। ଜ୍ୱଳନଶୀଳ ବା ବିଷାକ୍ତ ପଦାର୍ଥଗୁଡ଼ିକୁ ସ୍କୁଲରେ ନ ରଖିବା ଦରକାର ବା ସୁରକ୍ଷିତରେ ରଖିବା ଦରକାର। ଶିକ୍ଷାପ୍ରାପ୍ତ କରିବା ପାଇଁ ପିଲାଙ୍କୁ କୌଣସି ବି ବିପଦର ସମ୍ମୁଖୀନ ନ କରିବା ଦରକାର। ସେଥିପାଇଁ ଯଦି ସ୍କୁଲକୁ ଆସିବା ପାଇଁ ଆପଣଙ୍କ ପିଲାଙ୍କୁ କୌଣସି ବିପଦଜନକ ଅଞ୍ଚଳ, ନଦୀ, ପାହାଡ଼ ବା ରାଜମାର୍ଗ ପରି ବାଧାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ଆପଣ ନିଜର ପିଲାଙ୍କ ପାଇଁ ସୁରକ୍ଷିତ ପରିବହନର ଦାବି କରିପାରିବେ। କ'ଣ ଆପଣ ଜାଣିଛନ୍ତି ଯେ ପ୍ରତ୍ୟେକ ସ୍କୁଲରେ ପିଇବା ପାଇଁ ପରିଷ୍କାର ପାଣି ମିଳିବା ଦରକାର, ଆଉ ମଧ୍ୟାହ୍ନ ଭୋଜନ ତିଆରି ଏବଂ ଯୋଗାଇବା ପାଇଁ ପରିଷ୍କାର ରୋଷେଇ ଘର ମଧ୍ୟ ଦରକାର। ସବୁ ସରକାରୀ ସ୍କୁଲଗୁଡ଼ିକରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ସମୟରେ ଆଉ ପର୍ଯ୍ୟାପ୍ତ ମାତ୍ରାରେ ମିଳିବା ଦରକାର। ପୁଷ୍ଟିକର ଖାଦ୍ୟ ମିଳିବା ଦ୍ୱାରା ପିଲାଙ୍କ ସଠିକ ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ ଆଉ ସେମାନେ ଶିକ୍ଷାର ପୂରା ଲାଭ ଉଠାଇପାରନ୍ତି। ସରକାରୀ ସ୍କୁଲଗୁଡ଼ିକରେ ପିଲା ଏବଂ ଶିକ୍ଷକଙ୍କୁ ମାଗଣାରେ ଏବଂ ବର୍ଷର ଆରମ୍ଭରେ ପଢ଼ିବା ଲେଖିବା ପାଇଁ ସବୁ ସାମଗ୍ରୀ ଦିଆଯାଇଥାଏ, ଯେମିତିକି ବହି, ଲେଖିବା ପାଇଁ କଲମ ବା ଖଡ଼ି, ସ୍କୁଲ ପାଇଁ ୟୁନିଫର୍ମ ଇତ୍ୟାଦି। ଏହା ବ୍ୟତୀତ ପ୍ରତ୍ୟେକ ସ୍କୁଲରେ ପୁସ୍ତକ ସଂଗ୍ରହର ସୁବିଧା ବା ଖେଳାବୁଲା ପାଇଁ ଅଲଗା ପଡ଼ିଆ ବି ହେବା ଦରକାର। କ'ଣ ଆପଣଙ୍କ କ୍ଷେତ୍ରର ସ୍କୁଲଗୁଡ଼ିକରେ ଏସବୁ ସୁବିଧା ମିଳୁଛି? ସରକାରଙ୍କ ପାଖକୁ ଏହି ଆଇନ ସହିତ ଜଡ଼ିତ ଆପଣଙ୍କ ସବୁ ଅଭିଯୋଗ ପଚାରିବା ପାଇଁ ଟିପନ୍ତୁ 3 ନମ୍ବର। ଯେତେବେଳେ ପର୍ଯ୍ୟନ୍ତ ପିଲାଙ୍କ ମା ବାପା ଏହି ଆଇନର ଅନ୍ତର୍ଗତ ମିଳୁଥିବା ସୁବିଧାଗୁଡ଼ିକ ପାଇଁ ଆନ୍ଦୋଳନ କରିବେ ନାହିଁ, ସେତେବେଳେ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ମିଳିବ ନାହିଁ। ସେଥିପାଇଁ ନିଜର ସ୍ୱର ଉଠାନ୍ତୁ ଆଉ ଟିପନ୍ତୁ 3 ନମ୍ବର, କାରଣ ଅଧିକାର ଅଛି। ଆମେ ବୁଧବାର ସନ୍ଧ୍ୟା 8ଟାରେ ଏହି ଅଧ୍ୟାୟର ପୁନଃ ପ୍ରସାରଣ କରିବୁ। ଅଧିକାର ଅଛିର ଚତୁର୍ଥ ଅଧ୍ୟାୟ ଆପଣ ଶୁଣିପାରିବେ ଆର ସପ୍ତାହ ଶନିବାର ସନ୍ଧ୍ୟା 7ଟାରେ। ଧନ୍ୟବାଦ।